ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହିତ ଭାବ ବିନିମୟ କରିକି ପଶ୍ଚିମ ଏସିଆର ଯୁଦ୍ଧ ସଙ୍କଟ ଲାଗି ଦେଖାଦେଇଥିବା ସ୍ଥିତିର ମୁକାବିଲା 140 କୋଟି ଭାରତୀୟ ଏକଜୁଟ୍ ହୋଇକରି କରିବେ ବୋଲି କହିଛନ୍। ଏଚ୍ଡି ସମୟାତି ଗୁଜବକେ ବିଶ୍ୱାସ ନାଇଁ କରିକି ସତର୍କ ରହିବା ସହିତ ସରକାରଙ୍କ ତଥ୍ୟ ଉପରେ ଭରସା କରବାରକେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ସମ୍ବଲପୁରର ସୁଜାତା ଭୂୟାଙ୍କର କେଜ୍ କଲଚର ମାଛ ଚାଷର ପ୍ରଶଂସା କରିଛନ୍। ସୁଜାତା ହୀରାକୁଦ ଜଳଭଣ୍ଡାରନ ମାଛ ଚାଷ କରିକି ଆତ୍ମନିର୍ଭର ହେବାର ସହିତ ଅଲଗା ମହିଳାମାନଙ୍କ ଲାଗି ଗୋଟିଏ ଉଦାହରଣ ସାଜିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଇତର ସହିତ ପ୍ରଧାନମନ୍ତ୍ରୀ ପାନୀର ସଂରକ୍ଷଣ, ବୃକ୍ଷରୋପଣ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ଯୋଗ ଦିବସ ବାଗିର ଭିନ୍ ଭିନ୍ ବିଷୟ ନିଜର ବିଚାର ବ୍ୟକ୍ତ କରିଥିଲେ। ଭାରତର ଦୁଇଟା ଯାହା 94,000 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇକରି ଭାରତ ଆସୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଦେଶର ସବୁ ପେଟ୍ରୋଲ୍ ପମ୍ପର ଏଛନ୍କା ଭରପୁର ମାତ୍ରାଥି ଇନ୍ଧନ ମହଜୁଦ ଅଛି। ଏଥିଲାଗି ଲୋକେ ନାଇଁ ଘବରାବାର ସହିତ କେନ୍ସି ଅପପ୍ରଚାରକେ ବିଶ୍ୱାସ ନାଇଁ କରିବା ଲାଗି ମନ୍ତ୍ରଣାଳୟ ତରଫ ପରାମର୍ଶ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଆଉ ପ୍ରଗତିଶୀଳ ସମାଜ ଗଠନ ଦିଗେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱରର ଗଲାକାଲି ଗୋଟିଏ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ରାଜ୍ୟପାଳ ଶିକ୍ଷକମାନଙ୍କର ଭୂମିକା ଉପରେ ଜୋର୍ ଦେଇକରି ଛାତ୍ରଛାତ୍ରୀମାନଙ୍କର ଭିତରେ ଜ୍ଞାନ ଆଉ ଚରିତ୍ର ପୋଷଣ କରବାରକେ ଆହ୍ୱାନ ଦେଇଛନ୍। ଖଦୀ ଆଉ ଗ୍ରାମୋଦ୍ୟୋଗ ହେଉଛେ ଗ୍ରାମୀଣ ରୋଜଗାରର ଗୋଟିଏ ବଡ଼ ଶକ୍ତି ବୋଲି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଭୁବନେଶ୍ୱରର ଗଲାକାଲି ହୋଇଥିବା ଓଡ଼ିଶା ଖଦୀ ମେଳା 2026ର ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଖଦୀର ପ୍ରଚାର ପ୍ରସାର ଲାଗି ଡିଜିଟାଲ୍ ମାର୍କେଟିଂ ଉପରେ ଜୋର୍ ଦେବାରକେ ପରାମର୍ଶ ଦେଇଛନ୍। ଓଡ଼ିଶା ଖଦୀ ମେଳାଥି 75ଟା ଷ୍ଟଲ୍ ଖୋଲାଯାଇଛେ। ସାତଦିନିଆ ମହୋତ୍ସବଟି 1,20,000 ଟଙ୍କାର ବେପାର ହୋଇଥିବାର ଜଣାପଡ଼ିଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କର ନୂଆଦିଲ୍ଲୀ ସରକାରୀ ବାସଭବନ ଗଲାକାଲି ବିଜେପି ସାଂସଦମାନଙ୍କର ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ବିଜେପି ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କର ସହିତ ସାଂସଦମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ତୁର୍ତ୍ତି ବିକାଶ ଆଉ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇକରି ଆଲୋଚନା କରାଯାଇଥିବାର ଜଣାପଡ଼ିଛି। 2025-26 ଶିକ୍ଷା ବର୍ଷରେ ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ମେଟ୍ରିକ୍ ପରର ଛାତ୍ରବୃତ୍ତି ଯୋଜନା ଅଧୀନରେ ଓଡ଼ିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ ଫେର୍ଘାଏ ଖୋଲାଯାଇଛି। ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗର ସୂଚନା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଆଗୁ ଆବେଦନ ନାଇଁ କରିପାରି ସେମାନଙ୍କ ଲାଗି ଇଟା ଶେଷ ସୁଯୋଗ ଆଏ। ଛାତ୍ରଛାତ୍ରୀମାନେ ଆଇବା କାଲିଠାନୁ 31 ତାରିଖ ଭିତରେ ଏଥିଲାଗି ଆବେଦନ କରିପାରିବେ। ଇ ବାବଦେ ଅତକା ଜାଣବା ଲାଗି ଛାତ୍ରଛାତ୍ରୀମାନେ www.scholarship.odisha.gov.in ଲଗ୍ଇନ୍ କରିପାରିବେ। ସାରା ଦେଶରେ ଆଜି ମହାବୀର ଜୟନ୍ତୀ ପାଳନ କରାଯାଉଛି। ଜୈନ ସମ୍ପ୍ରଦାୟର ଆରାଧ୍ୟ ଭଗବାନ ମହାବୀର ବିଶ୍ୱକେ ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ ଆଉ ଅପରିଗ୍ରହର 5ଟା ବ୍ରତ ସହିତ ମାନବ ସମାଜକେ ପରିଚିତ କରିଥିଲେ। ମହାବୀରଙ୍କ ଶିକ୍ଷା ପୃଥିବୀ ଲୋକଙ୍କୁ ସମାନତା ଓ ପରୋପକାର ମାର୍ଗ ଅନୁସରଣ କରିକି ଲୋକମାନଙ୍କର ସେବା ଲାଗି ବାର୍ତ୍ତା ଦେସି। ନୂଆଦିଲ୍ଲୀର ଏଆଇସିଟି ମୁଖ୍ୟାଳୟନ ହୋଇଥିବା କୁଳପତି ସମ୍ମିଳନୀ 2026 ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ଓଡ଼ିଶାର ୟୁନିଭର୍ସାଲ୍ ହ୍ୟୁମାନ୍ ଭାଲ୍ୟୁ ଲାଗି ପହିଲା ସମ୍ଭାବ୍ୟ ନୋଡାଲ୍ ସେଣ୍ଟର ଭାବେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମଟି ଯୋଗ ଦେଇକରି ଭିସୁଟ ସିଡିସିଇଡି ପ୍ରଫେସର ଗଣେଶ୍ୱର ନାଥ ଏହି ସମ୍ମାନ ଗ୍ରହଣ କରିଛନ୍। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖେଲପଡ଼ିଆନ ଗଲାକାଲି ଗୁଦଗୁଦା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ୍ଦ ସିଂଙ୍କର ଅଧ୍ୟକ୍ଷତା ହୋଇଥିବା ଉଦ୍ଘାଟନୀ ସମାରୋହଟି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଳା, ସଂସ୍କୃତି ଓ ପରମ୍ପରା ସମାଜର ପରିଚୟ ଆୟ ଓ କୁଚିଣ୍ଡାର ପରିଚୟ ଆଉ ଲୋକଗୀତ ରଙ୍ଗବତୀ ଇ ଇଲାକାର ଗୌରବ ଆୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟ ନିଷ୍ଠା ଲାଗି ସମ୍ବଲପୁର ପୁଲିସ୍ ବିଭାଗର ତପସ୍ୱିନୀଙ୍କୁ ସମ୍ମାନଜନକ ଡିଜିପି ଡେସ୍କ ପୁରସ୍କାର ପ୍ରଦାନ କରାଯିବା। April 1 ହେବାରକେ ଥିବା ଓଡ଼ିଶା ପୁଲିସ୍ର ସ୍ଥାପନା ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ଦିଆଯିବା। ଡିଜିପି ଡେସ୍କ ସମ୍ମାନ ପାଇବା ଲାଗି ତପସ୍ୱିନୀଙ୍କ ସହିତ ଓଡ଼ିଶା ପୁଲିସ୍ର 136 ଜଣ ଅଧିକାରୀ ଓ କର୍ମଚାରୀ ମନୋନୀତ ହୋଇଛନ୍। ପାଣିପାଗ କାଲବୈଶାଖୀର ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଧୁକାଗଡ଼ି ଓ ବର୍ଷା ପାଗ ଲାଗି ରହିବା। ଆଉ 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆଉ ବର୍ଷା ଲାଗି 13 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଖାସକରି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ପ୍ରଭାବ ଟିକେ ଅତକା ରହିବା। ଏସବୁ ଜିଲ୍ଲାର ଧୁକାଗଡ଼ି ସହିତ ଘଣ୍ଟାକ 30-40 କିଲୋମିଟର ବେଗଥି ପବନ ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।